শ্রীমদ ভাগবতম দশম স্কন্ধ অঠরতম অধ্যায়ରୁ ଆମମାନେ শ্রবণ করুଥିଲେ ସୁଖଦେବ ଗୋସ୍ୱାମୀ ପରିକିତ ମହାରାଜଙ୍କ ନିକଟରେ ବ୍ରହ୍ମାସୁରର ଉଦ୍ଧାର ପ୍ରସଙ୍ଗକୁ ବର୍ଣ୍ଣନା କରୁଛନ୍ତି। କୃଷ୍ଣଙ୍କର ଇଚ୍ଛାରେ ଯୋଗ ମାୟା ବଳରାମଙ୍କର ଯେଉଁ ଐଶ୍ୱର୍ଯ୍ୟ ଶକ୍ତି ବା ସର୍ବଜ୍ଞତା ଶକ୍ତି ତାକୁ ଆବରଣ କରିଛନ୍ତି ଏବଂ ଇଚ୍ଛା କରୁଛନ୍ତି ଯେ ମୋର ଭ୍ରାତା ଜ୍ୟେଷ୍ଠ ଭ୍ରାତା ଆକାଶମାର୍ଗକୁ ଆକାଶମାର୍ଗରେ ବିହାର କରନ୍ତୁ, କିଛି ଆନନ୍ଦ ଲାଭ କରନ୍ତୁ, ଚନ୍ଦ୍ରମାର ସୁଭାକୁ ଦର୍ଶନ କରନ୍ତୁ। କୃଷ୍ଣଙ୍କ ଇଚ୍ଛାରେ ତାଙ୍କର ଆବରଣ ଶକ୍ତି ବା ତାଙ୍କର ଐଶ୍ୱର୍ଯ୍ୟ ଶକ୍ତି ଆବୃତ ହେଇଯାଇଛି। ପ୍ରଥମ ଜାଣିପାରିଲେନି ଯେ ଇଏ ହେଉଛନ୍ତି ଅସୁର, ଇଏ ଗୋପ ନୁହନ୍ତି। କିନ୍ତୁ ଆକାଶମାର୍ଗରେ ଯେତେବେଳେ ଅସୁରଟି ରୂପ ପ୍ରକଟ କରିଛନ୍ତି, ଏ ଭୟଙ୍କର ରୂପକୁ ଦେଖି ତାଙ୍କର ବର୍ଣ୍ଣନା ଦେଉଛନ୍ତି ସୁଖଦେବ ଗୋସ୍ୱାମୀ କିଭଳି ଲାଗୁଛନ୍ତି। ସତ ଯେଭଳି ଅସୁର ହେଉଛନ୍ତି ଶ୍ୟାମ ବର୍ଣ୍ଣ ବା କଳା ଯାହା କୁହାଯାଏ, ଏବଂ କୃଷ୍ଣ ବଳରାମ ହେଉଛନ୍ତି ଧଳା ବିଦ୍ୟୁତ ସରି ଆକାଶରେ ବାଦଲ ଛାଇଗଲେ ବିଦ୍ୟୁତ ମାରିଲେ ଯେଭଳି ଶୋଭା ସେଭଳି ଆକାଶ ମାର୍ଗରେ ଆକାଶର ବର୍ଣ୍ଣ ରହିଛି ଏବଂ ବଳରାମ ବଳରାମ କାନ୍ଧିଛନ୍ତି କ୍ଳମ୍ବାସୁରର ଶରୀର ବଳରାମଙ୍କର ଶରୀର ଏବଂ ଆକାଶର ଯେଉଁ କ୍ଳମ୍ବାସୁରର ଯେଉଁ ବର୍ଣ୍ଣ ବଳରାମଙ୍କର ଯେଉଁ ବର୍ଣ୍ଣ ଏବଂ ଆକାଶର ଯେଉଁ ବର୍ଣ୍ଣ ସେ ଶୋଭିତ ହେଉଛି। ଠିକ ଯେଭଳି ଆକାଶରେ ଘନ ବାଦଲ ଛାଇଗଲା ପରେ ବିଦ୍ୟୁତ ବା ବିଜୁଳି ଯେଉଁଟା ମାରେ, ଏହି ସମୟ ଭିତରେ ବଳରାମ ଜାଣିପାରିଲେ ଇଏ ହେଉଛି ଅସୁର ଏବଂ ମୁଷ୍ଟି ଆଘାତ କରିଛନ୍ତି, ତାଙ୍କର ପତନ ହେଇକି ମୃତ୍ୟୁବରଣ କରିଛନ୍ତି ଏବଂ ସମସ୍ତ ସଖାମାନେ ସାଧୁ ସାଧୁ ବୋଲି ପ୍ରଶଂସା କରୁଛନ୍ତି। ଆଶିଷୁ ଅଭି ଗୃଣନ୍ ସ୍ତସ୍ତମ୍ ପ୍ରଶଂସସ୍ତୁ ସ୍ତଦର୍ହଣମ୍ ପ୍ରତ୍ୟାଗତମିବାଲିଙ୍ଗ୍ୟ ପ୍ରେମ ବିହ୍ୱଲ ଚେତସଃ। ବଳରାମ ଯେତେବେଳେ ଯାଇଛନ୍ତି ଆକାଶ ମାର୍ଗକୁ ସମସ୍ତ ଅନ୍ୱେଷଣ କରୁଛନ୍ତି କୁଆଡ଼େ ଗଲେ ବଳରାମ, ଖୋଜୁଛନ୍ତି ଏବଂ ସଖାମାନେ ସବୁ ଦେଖିଛନ୍ତି ଯେ ବଳରାମଙ୍କୁ ଏମିତି ସେ ନେଇକି ପଳେଇଗଲେ। ସେ ନେଇକି ଯିବା ସମୟରେ କିଏ ପ୍ରମାସ ଅସୁର ରୂପ ଧରିଲେ ଗୋପ ରୂପ ଧରିଛି, ତେଣୁ ଏମାନେ ଚକିତ ହେଇକି ଚାହିଁଛି ତାରି ଏମିତି ଆମ ଭିତରେ ଏମିତି କିଏ ଗୋପ ଅଛି ଯେ ବଳରାମଙ୍କୁ ଆକାଶ ମାର୍ଗକୁ ନେଇ ପଳେ। କେବଳ କୃଷ୍ଣ ହିଁ ଜାଣନ୍ତି, ସଖାମାନେ ଅତି ସରଳ ଥିଲେ, ବ୍ରଜବାସୀ ମାନେ ବହୁତ ସରଳ। ତୁମର ଚେତନାଟା ଯେଉଁ ସରଳ ହବ, ଗୋଟେ ଜୀବର ଚେତନାଟା ଯେଉଁ ସରଳ ଯେଉଁ ଶବ୍ଦଟା ଅଛି ପ୍ରତି ବସ୍ତୁ ପ୍ରତି ପ୍ରତ୍ୟେକର ବାକ୍ୟକୁ ବା ପ୍ରତ୍ୟେକ ଜୀବର ବାକ୍ୟକୁ ତାର ହୃଦୟଙ୍ଗମ ହବ, ସେ ଗୋଟେ ବିଶ୍ୱାସ କରିବ, ସେ ଗୋଟେ ଭଗବାନଙ୍କର ଅଂଶ ନା, ସେ କହୁଛି ହଁ ଏଇଟା ଶକ୍ତି ଯାଇଥିବ। ଏଟା ପୂର୍ଣ୍ଣ ଯେଉଁ ବିଶ୍ୱାସଟା ଆସେ ଭକ୍ତିରେ ଯେଉଁ ପୂର୍ଣ୍ଣ ବିଶ୍ୱାସ ଆସେ, ଯେତେବେଳେ ଜଣଙ୍କର ପୂର୍ଣ୍ଣ ଚେତନା ଆସେ କୃଷ୍ଣଙ୍କୁ ହିଁ ସର୍ବସ୍ୱ ବୋଲି ଜାଣେ ଗୁରୁ କୃଷ୍ଣ, ତାର ହିଁ ସରଳ ବିଶ୍ୱାସ ଆସେ। ଜଣଙ୍କର ବିଶ୍ୱାସଟା ସରଳ ହବା ଏତେ ସହଜ ନୁହେଁ, କାରଣ ଆମର ବୁଦ୍ଧି ରହିଛି ନା, ବୁଦ୍ଧିଟା ଗୁଣ ଦ୍ୱାରା ରହିଛି, ବୁଦ୍ଧିଟା ସବୁବେଳେ ଗୁଣରେ ଲାଗୁଛି। ବୁଦ୍ଧିରେ ସତ୍ୟ ଗୁଣରେ ଥିଲେ ଗୋଟେ କଥାଟାକୁ ଆମେ ଠିକ୍ସେ ବୁଝିବା ବା ବିଶ୍ୱାସ ଆସିବ, ରଜ ଗୁଣରେ ଥିବ ଅଲଗା ଚେତନା, ତମ ଗୁଣରେ ଥିଲେ ଅଲଗା ଚେତନା। ଆମେ ବୁଦ୍ଧିମାନ ହେଇପାରନ୍ତି କିନ୍ତୁ ମନେ ରଖିବାକୁ ପଡିବ ଆମର ବୁଦ୍ଧି ଗୁଣ ଦ୍ୱାରା ସବୁବେଳେ ପ୍ରଭାବିତ ହେଉଛି, ଆଉ ସେ ଗୁଣର ଏତେ ଶକ୍ତି ଅଛି ଠିକ୍ଟାକୁ ଭୁଲ କରିଦେବ ଭୁଲଟାକୁ ଠିକ୍ କରିଦେବ। ରଜ ଗୁଣ ବେଳେ ତୁମକୁ ସବୁ ଜିନିଷ ଠିକ୍ ଲାଗିବ କିନ୍ତୁ ସେଟା ଭୁଲ ହେଇଥିବ, ତମ ଗୁଣ ବେଳେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହେଇଯିବ, ଭୁଲ କ'ଣ ଠିକ୍ କ'ଣ ତୁମେ କିଛି ଜାଣିପାରିବ। ଗୁଣର ଏତେ ବଡ଼ ପ୍ରଭାବ ରହିଛି, ସରଳ ଚେତନା ଗୋପବାଳକ ମାନେ ସରଳ ଥିଲେ। କୃଷ୍ଣଙ୍କୁ ସେ ବଳରାମଙ୍କୁ ବ୍ରହ୍ମାସୁର ଗୋପ ବେଶରେ ଧରି ନେଇ ଚାଲିଗଲେ, ସେମାନେ କୌତୁକ ଭାବୁଥିଲେ, ସେମାନେ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଜଟିଳ ନୁହନ୍ତି, ଯେଉଁମାନେ ସରଳ ସେମାନେ ତାତ୍କାଳିକ ଗୋଟେ ବିପଦର ସମ୍ମୁଖୀନ ହୁଅନ୍ତି, କିନ୍ତୁ ତାଙ୍କର ଭୌତିକ ସମସ୍ୟାରେ ପଡ଼ିଲେ ବି ସୁଦ୍ଧା ତାଙ୍କର ଆଧ୍ୟାତ୍ମିକ ଜୀବନ ହେଉଛି ଉନ୍ନତ, ତାଙ୍କ ହୃଦୟ ଭିତରେ କିଛି ରସ ଆସିବ। ଯେଉଁମାନେ ବହୁତ କାପଟ୍ୟ ବାହାରେ ଗୋଟେ ଭିତରେ ଗୋଟେ ଅନ୍ୟମାନଙ୍କୁ, ସେମାନଙ୍କର କେବେ ହେଲେ ମଙ୍ଗଳ ହେଇପାରିବନି, କାରଣ ଯେମିତି ଗୋଟିଏ ମାନେ ଗଭୀର ସମୁଦ୍ରକୁ ବା ଗଭୀର ଥିବା ଜଳଟାକୁ ତୁମେ କଣ କରିପାରିବ, କେତେ ଆଲୋଡ଼ନ କରିକି ତାକୁ ଗୋଳିଆ କରିପାରିବ? ସମୁଦ୍ରକୁ ତୁମେ ଯିବ, ତୁମେ ସମୁଦ୍ର ପାଣିଟାକୁ ଗୋଳିଆ କରିବ, ଏଇଟା ହବ? ହେଇପାରିବ? ସେ ଏତେ ଗଭୀର, ତାର ଏତେ ଅତଳ ଜଳ ରହିଛି, ତୁମେ ତାକୁ କେବେ ଅପରିଷ୍କାର କରିପାରିବେ? ତୁମ ଶ୍ରମଟା ବେକାର ଚାଲିବ, କିନ୍ତୁ ଅଳ୍ପ ଜଳଟାକୁ ତୁମେ ଗୋଳିଆ କରିଦେଇପାରିବ? ସେଇଟା ତୁମ ଯଦି ହୃଦୟଟା ତୁମର ସରଳ ନାହିଁ, ସାଙ୍ଗେ ସାଙ୍ଗେ ଗୁଣ ତୁମକୁ ଘାଣ୍ଟିଦେବ। ସରଳ ଚିତ୍ତ ନୁହଁ ନା, ଗୁଣର ଏତେ ବଡ଼ ପ୍ରଭାବ ରହିଛି, ସେ ତୁମକୁ ସାଙ୍ଗେ ସାଙ୍ଗେ ଆବିଡ଼ିତ କରିଦେବ। ତୁମ ହୃଦୟ ବିମଳ ଭକ୍ତି, ବିମଳ ଚିତ୍ତ କେବେ ହବନି। ଗୁରୁ ବୈଷ୍ଣବ ପାଖରେ ବିମଳ ଗତି, ଗୁରୁ ଗ୍ରହଣ କରିଥିବ, ଗୁରୁଙ୍କ ଉପରେ ବିମଳ ଭକ୍ତି ନଥିବ। ନାମ କରୁଥିବ, ନାମ ଉପରେ ବିମଳ ଭକ୍ତି ଆସିବନି। ସେବା କରୁଥିବ, ସେବା ସେବାର ମତି ରହିବନି। କୌଣସି ବସ୍ତୁରେ ମତି ରହିବନି, ବିମଳ ମତି ରହିବ, କାରଣ ତୁମେ ସରଳ ନୁହଁ। ମାୟା ସାଙ୍ଗେ ସାଙ୍ଗେ ତୁମକୁ ଘାଣ୍ଟିଦେବ। ମାୟାର ଏତେ ଶକ୍ତି ରହିଛି, ଗୁଣ ମାୟାର, ମାୟା ମାନେ ଭକ୍ତମାନଙ୍କ ପାଇଁ ଗୁଣ। ତୁମର ସ୍ତ୍ରୀ ପ୍ରତି ଆସକ୍ତି ନଥିବ, ଧନ ପ୍ରତି ଆସକ୍ତି ନଥିବ, ତୁମକୁ ଏଇ ଜିନିଷ ମାୟା ବିଭିନ୍ନ ରୂପରେ ଆସିବ। ବୁଦ୍ଧିକୁ ଏଭଳି ଭାବରେ ବିଚଳିତ କରିଦେବ, ସାଙ୍ଗେ ସାଙ୍ଗେ ତୁମର ବୁଦ୍ଧି ଗୋଳିମାଳିଆ ଗୋଳିମାଳିଆ ହେଇଯିବ। ଯେଉଁମାନେ ସରଳ, ତାଙ୍କର ଚିତ୍ତଟା ଏତେ ଗଭୀର, ସମୁଦ୍ର ଭଳି, ତାକୁ ଆବିଡ଼ିତ ଗୁଣ କରିପାରେ, ଜଣାପଡ଼େ ସେ କଷ୍ଟ ପାଉଛନ୍ତି, ତାଙ୍କୁ ହଇରାଣ ଲୋକ କରିଦେଉଛନ୍ତି, କର, କିଛି ଅସୁବିଧା ହେବନି। ତା ପାଖରେ କ'ଣ, ତା ଭିତରେ ଯେଉଁ ସମ୍ପତ୍ତି ରହିଛି, ଗଭୀର ଜଳ ରହିଛି, ତା ଭିତରେ ଗୁଣ ପ୍ରବେଶ କରିପାରିବେନି, କେବେ ପ୍ରବେଶ କରିପାରିବେନି। ତତ୍କାଳୀ କିଛି ସମସ୍ୟା ଆସିବ, ସେ ଦୁଃଖ ହବ, ପୁଣି ତାପରେ ସେ ଆନନ୍ଦରେ ସେ ପାଇବ। ଯେଉଁମାନେ ସରଳ ନୁହଁନ୍ତି, ତାଙ୍କ ସମଗ୍ର ଜୀବନ ଦୁଃଖ ହବ, ସମଗ୍ର ଜୀବନ ଦୁଃଖ ହବ। କାହିଁକି ନା ତାଙ୍କ ମାୟା ଏମିତି ତାଙ୍କ ବୁଦ୍ଧିକୁ ସବୁବେଳେ ଘାଣ୍ଟିଏ, ସବୁବେଳେ ତାକୁ ଆଲୋଡ଼ିତ କରେ, ସବୁବେଳେ ଗୋଟେ ଉଦ୍ବିଗ୍ନ ରହେ। ବ୍ରଜବାସୀମାନେ ବହୁତ ସରଳ ଥିଲେ, କୃଷ୍ଣ ବ୍ରଜବାସୀମାନଙ୍କୁ ଭଲ ପାଉଥିଲେ ଏମିତି କେହି ଭାବିବା ଉଚିତ ନାହିଁ ଯେ ବ୍ରଜବାସୀମାନେ ବହୁତ ଖାଇବା ପିଇବାକୁ ଭଲ ଦେଉଥିଲେ। ନାଇଁ ନାଇଁ ନାଇଁ, ତାଙ୍କର କୃଷ୍ଣଙ୍କର ପ୍ରତି ସେମାନଙ୍କର ଯେଉଁ ସ୍ୱାଭାବିକ ସ୍ନେହ ଥିଲା, ଏଇଟା ଅତି ସରଳ ଭାବନାରେ ଥିଲା, ଅତି ସରଳ ଚେତନାରେ ଥିଲା। ଯେମିତି ଆମେ ଯେଉଁ ଉପାସନା କରୁଛେ, ଯେଉଁ ପୂଜା କରୁଛେ, ଯେଉଁ ଭକ୍ତି କରୁଛେ, ଯାହା ବି ସବୁ କରୁଛେ ନା, ଆମ ଅନ୍ତର ଭିତରେ ଯେଉଁ ଭାବନାଟା ରହିଛି ସେଇଟାକୁ ଭଗବାନ ଦେଖୁଛନ୍ତି। ଲୋକଟା କେତେ କରୁଛି ଠିକ ସବୁ, କିନ୍ତୁ ଏ ଭାବନାଟା ଭାବ ଭାବ ହିସାବରେ ସିଦ୍ଧି ନା, ଏଇଟା ଭାବଯୋଗ ନା ଭକ୍ତି ଯୋଗର ଅଲଗା ଗୋଟେ ନାମ ହେଉଛି ଭାବଯୋଗ। ତୁମେ କେତେ କ'ଣ କଲ, କେଉଁଠି କ'ଣ ପ୍ରଚାର କଲ, କେଉଁଠି କେତେ ସେବା କଲ, କ'ଣ କଲ, ତୁମେ ଯାହା କର, ଯଦି ସେଇଟା ଗୁରୁକୃଷ୍ଣଙ୍କର ତୁମ ଅନ୍ତର ସରଳ ନାହିଁ, ଗୁରୁକୃଷ୍ଣଙ୍କ ପ୍ରତିବିଧାନ ପାଇଁ ହେଉନି, ଅଲଗା ଉଦ୍ଦେଶ୍ୟ ରହୁଛି, ସେଇଟା କେବଳ ପୂର୍ଣ୍ଣ ପୁଣ୍ୟକୁ ଟର୍ନ କରିଯିବ, କିଛି ପୁଣ୍ୟ ପାଇବ ତୁମେ ବାସ, ବାକି ଯେ ଭକ୍ତି ନୁହନ୍ତି ସ୍ୱୀକୃତି ପାଇବ। ଭକ୍ତିର ଯେଉଁ ସ୍ୱାଦ, ନାମ କରିବାର ଯେଉଁ ସ୍ୱାଦ, ସମର୍ପଣ କରିବା, ଭଗବାନଙ୍କୁ ପ୍ରାର୍ଥନା କରିବା, ଚିନ୍ତନ କରିବା, କେଉଁ ସ୍ୱାଦ କିଛି ମିଳିବ? ଏଥିପାଇଁ ବହୁତ ଦିନ ଜଣେ ଯେତେବେଳେ ନ ଧରିପାରେ ଭକ୍ତି ଯୋଗରେ, ବହୁତ ଦିନ ରହିଲା ପରେ ଗୋଟେ ଦିନ ବାଟ, ସେ ବାଟ ବଣା ହେଇଯାଏ, ଧରିପାରୁନି କ'ଣ ମୋର ଦୋଷ ରହୁଛି, କ'ଣ ମୋର ଅସୁବିଧା ରହୁଛି। ଅସୁବିଧାରେ ଆମ ନିଜ ପାଖରେ ରହିଯାଉଛି, କ'ଣ ନିଜ ପାଖରେ ରହିଯାଉଛି ନା, ଗୁଣର ଏତେ ବଡ଼ ପ୍ରଭାବ ରହିଛି। ଆମେ ସରଳ ଯେହେତୁ ନୁହନ୍ତି, ଆମେ ସବୁ କଥାକୁ ସରଳରେ ଗ୍ରହଣ କରୁନାହାନ୍ତି, ଆଉ ବହୁତ ଜିଗ୍ଜଗ୍ ୱେରେ ଆମେ ଲାଇଫ ଆମ ଲାଇଫ କେମ୍ ମେଣ୍ଟେନ୍ କରୁଛେ। ଆମେ ଭାବୁଛୁ କି ଯାହା ମୁଁ କରୁଛି କି ଜାଣୁନି, କି ଭଗବାନ ଜାଣୁଛନ୍ତି ନା, ସେ ଗୁଣ କ'ଣ କରିବ, ତୁମ ହୃଦୟଟାକୁ ଦୂଷିତ କରିଦେବ, କୌଣସି ଜିନିଷରେ ତୁମ ମତି ଲାଗିବ, ସବୁ କରୁଥିବ କିନ୍ତୁ କୌଣସି ଜିନିଷଟା ଗୋଟେ ସ୍ୱାଦ ହବନି। ଯେମିତି ଜଣେ ରୋଷେଇ ଆସେ, ବହୁତ ପ୍ରକାର ଭେରାଇଟି ରୋଷେଇ କରିଛି, ସମୁଦ୍ର ଲୁଣ ପକେଇନି, ସେ ରୋଷେଇ କରିଛି, ରୋଷେଇ କରିବା ତା ଶ୍ରମଟା ଗଲା କି ନାହିଁ, ଶ୍ରମଟା ଗଲା, ଜାଳ ଖର୍ଚ୍ଚ ହେଲା, ପନିପରିବା ଖର୍ଚ୍ଚ ହେଲା, ସେ ଲବଣ ଲୁଣ ପକେଇନି। ଯେହେତୁ ଆସ୍ୱାଦନକାରୀ, ଯିଏ ଆସ୍ୱାଦନ କରୁଛି ବା ଯିଏ ଭୋଜନ କରୁଛି, ସେ କେବଳ ନିନ୍ଦା ହିଁ କରିବ, ଆଉ କିଛି କରିବ, ନିନ୍ଦା ହିଁ କରିବ। ଆଉ ଭଗବାନ ତ କରୁଣାମୟ ଜୀବ, ଯେହେତୁ ଆସିଛି ପ୍ରଥମ, ତାକୁ ସେମିତି ନିନ୍ଦା କରିବେନି, ବା ଭଗବାନ ତାକୁ ବାହାର କରିଦେବେ, ତାକୁ କିଛି ପୁଣ୍ୟ ଦେବେ, ପୁଣ୍ୟ କିଛି ଦେବେ, ପୁଣ୍ୟ କାହାକୁ ଦେବେ, ସ୍ୱୀକୃତି କାହାକୁ ଦେବେ, ଯିଏ ଅଜ୍ଞାତବଶତଃ ଦୁର୍ବଳତାବଶତଃ ଭକ୍ତି କରିପାରୁନି, ତାର ଶାରୀରିକ ଚିନ୍ତା ରହିଛି, ଅଲଗା କାମନା ରହିଛି, ସେ ଅନର୍ଥଗୁଡ଼ିକ ତାକୁ ବାଧା ସୃଷ୍ଟି କରୁଛି, କିନ୍ତୁ ତଥାପି ସେ କଣ୍ଟିନ୍ୟୁ କରୁଛି ସ୍ପିରିଚୁଆଲ ଲାଇଫ, ସେ ସ୍ୱୀକୃତି ପାଇବ। କିନ୍ତୁ ଯେଉଁମାନେ ପୁଣ୍ୟକମାନେ, ଯେଉଁମାନେ ପୁରା ବେପାର କରୁଛନ୍ତି ଭଗବାନ ସାଙ୍ଗରେ, ଧନ ଆଣିଲେ, ଅର୍ଥ ଆଣିଲେ, ନିଜ ବ୍ୟବହାର କଲେ, ପୁଣି ବି ଠାକୁର ନାମ କରୁଛନ୍ତି, ପୁରା ନିଜ ସ୍ୱାର୍ଥରେ ରହିଲେ, ସବୁ ଭଗବାନଙ୍କୁ ଭକ୍ତ ବେଶରେ, ଭଗବାନଙ୍କର ଭକ୍ତ ବେଶରେ, ଭକ୍ତ ନାମ କହି, ଭଗବାନଙ୍କ ନାମ କହି ସ୍ୱାର୍ଥରେ ଲାଗି ରହିଲେ, ଏମାନେ କ'ଣ ପାଇବେ? ପୁଣ୍ୟ ଆଟ୍ ବେଷ୍ଟ ପୁଣ୍ୟ ଯଦି ଭଜନ ସାଧନ କରନ୍ତି, ଯଦି ଭୁଲ କରନ୍ତୁ ପୁଣି ତାଦେହରେ ଲାଗିଲା। ତେଣୁ ସରଳ ଯେଉଁ ଭାବନାଟା ରହିଛି, ସରଳରେ ଭଗବାନ ଏମିତି ନାହିଁ ଯେ ବହୁତ ବଡ଼ ଜ୍ଞାନୀ ଭକ୍ତ, ବହୁତ ବଡ଼ ଜ୍ଞାନୀ ପୁଣି ହେଇଗଲେ ତାକୁ ଭଗବାନ ଗ୍ରହଣ କରିବେ, ଏମିତି ନାହିଁ। ବହୁତ ବଡ଼ ପ୍ରବଚନ ହବା, ବହୁତ ବଡ଼ ପ୍ରିଚର ହବା, ବହୁତ ବଡ଼ ଗୋଟେ ଯୋଗ୍ୟତା ଲାଭ କଲେ ଭଗବାନ ତୁମକୁ ଗ୍ରହଣ କରିବେ ସେମିତି ମାନେ ନାହିଁ। ସେଗୁଡ଼ିକ ଆବଶ୍ୟକ ରହିଛି ପ୍ରଚାର ପାଇଁ, ଅନ୍ୟର ଉପକାର କରିବା ପାଇଁ, ଭଲ, ସେଟା କିଛି ଅସୁବିଧା ନାହିଁ। କିନ୍ତୁ ତାର ଅର୍ଥ ନୁହେଁ ଯେ ତୁମେ ତା ଦ୍ୱାରା ଭଗବାନ ପାଇଯିବ। ଭଗବାନ ଦେଖନ୍ତି ଆର ନିର୍ମଳ ମନ କାହା, ସେଭଳି ରାମଚନ୍ଦ୍ର ମନ ସହିତ ସେ ତୁଳସୀଦାସ ଯଦି ଆମ ସମ୍ପ୍ରଦାୟରେ ସେଟା ବେଶି ପ୍ରଚଳିତ ରହିଛି, ଭଲ ଭଲ ଉପଦେଶ ଦେଇଛନ୍ତି ନା, ନିର୍ମଳ ଜନ ମନ ସୋ ମହି ପାହବା, ମୋତେ ସିଏ ହିଁ ପାଇବ ରାମ କହୁଛନ୍ତି। ଯାହା ନିର୍ମଳ ଜନ, ନିର୍ମଳ ଜନ ମନ ସୋ ମହି ପାହବା, ଯେଉଁ ଜନର ମନ ହେଉଛି ନିର୍ମଳ ସିଏ ମୋତେ ହିଁ ପାଇବ। ଛଳ କପଟ, ଯାହାର ଛଳ ଅଛି କପଟ ଅଛି, ଭାବନା ହବ ତା ହୃଦୟରେ କେବେ ଭାବ ଆସିବନି, ସବୁ କରୁଥିବ କିନ୍ତୁ ତୁ କିଛି ଗୋଟେ ଭଲ ଲାଗୁନଥିବ, ରସ ଲାଗୁନଥିବ, କାହିଁକି ଖଛଳ କପଟ ରହିଲା। ବ୍ରଜବାସୀମାନେ, ବ୍ରଜବାଳକମାନେ ବହୁତ ସରଳ ଥିଲେ, ଗୋପ ବେଶରେ ନେଇ ପଳେଇଗଲେଣି କିଏ ପଳମ୍ବାସର କାହାକୁ, ବଳରାମକୁ, ସିଏ ଦେଖୁଛନ୍ତି ମଜା ଦେଖୁଛନ୍ତି, ସେ ଜାଣିପାରୁନାହାନ୍ତି। ଯେଉଁମାନେ କମ୍ପ୍ଲିକେଟେଡ୍, ଯାହାଙ୍କର ମନ ଗୁଡ଼ା କ'ଣ କୁହାଯାଏ ଅତ୍ୟନ୍ତ ଜଟିଳ, ସେ ସବୁ କଥାକୁ ଜଟିଳ କରିଦେବେ। ଯାହାର ମନ ସରଳ, ସେ ଜଟିଳ କଥାଟାକୁ ସରଳ କର। ବହୁତ ବଡ଼ ଜଟିଳ କଥା ତୁମେ ତାକୁ ବହୁତ ଗାଳି ଦେଇଦିଅ, ସେ ସରଳ ଭାବରେ ଗ୍ରହଣ କରୁନ, କାହିଁକି ତା ମନଟା ସରଳ। ଯାହାର ମନ ସରଳ ନୁହେଁ ତାକୁ ଯେତେ ଭଲ କଥା କହିବି ସେ ଜଟିଳ ଆକାରରେ ନେଇଯିବ। ବ୍ରଜବାସୀମାନେ ସେମିତି ନଥିଲେ, ସେ ସବୁ ଦେଖୁଥିଲେ। ଯେତେବେଳେ ବହୁତ ଉଚ୍ଚ ଆକାଶକୁ ପଡ଼ିଲେ ଦୃଷ୍ଟି ଅପରାଧ ହେଲେ ତାପରେ ସେ ବିରହରେ ରହିଛନ୍ତି। ଏହି ସମୟରେ ବ୍ରଜବାସୀମାନଙ୍କର ବିରହ, ବ୍ରଜବାଳକମାନଙ୍କର ବିରହ ଦେଖି, ବଳରାମଙ୍କର ସଖାମାନଙ୍କର ବିରହ ଦେଖି କୃଷ୍ଣ ଐଶ୍ୱର୍ଯ୍ୟ ଯୋଗମାୟାଙ୍କୁ ଇଙ୍ଗିତ କରିଦେବା ଇଚ୍ଛା ପ୍ରକାଶ କଲେ। ବଳରାମ ପ୍ରଧାନ ଜାଣନ୍ତୁ ଅସୁର ସ୍ୱରୂପ, ସାଙ୍ଗେ ସାଙ୍ଗେ ଅସୁର ତା ସ୍ୱରୂପ ପ୍ରକଟ କଲେ, ସେଠି ମୁଷ୍ଟିଘାତ କରିକି ବଧ କଲେ, ସେ ତଳେ ପଡ଼ିଲେ ଏବଂ ସଖାମାନେ ସମସ୍ତେ ଆଶିଷୁ ଅଭି ଗୃଣନ୍ତୁ ଗୃଣସ୍ତମ ପ୍ରଶଂସ୍ତୁ ପ୍ରଶଂସସ୍ତୁ ପଦାରୋହଣ ପ୍ରତ୍ୟାଗତମ ଇବାଲିଙ୍ଗ ବ୍ରହ୍ମ ବିଭୋର ଚେତସ ପ୍ରେତା ପ୍ରତ୍ୟାଗତମ ଇବାଲିଙ୍ଗ। ଯେମିତି ଜଣେ ମୃତ୍ୟୁବରଣ କରିଥାଏ ସେ ଫେରି ଆସିଲେ ଯେମିତି ଲୋକଙ୍କୁ ଆନନ୍ଦ ଲାଗେ, ସେ ବଳରାମଙ୍କ ବିରହରେ ସଖାମାନଙ୍କୁ ସେମିତି ଲାଗିଲା। କାରଣ ସେ ଚାହିଁଲେ ଚାହିଁଲେ କୌତୁହଳ ଦେଖୁଥିଲେ, ଭାବୁଥିଲେ ସରଳ ଭାବୁଥିଲେ, ତାକୁ ଆକାଶ ଉପରେ ଉଠେଇ ନେଇ ପଳେଇଗଲେ। ତାପରେ ସେ ଅନୁମାନ କଲେ ଇଏ ନିଶ୍ଚିତ ଅସୁର ହେଇଥିବ, କେମିତି ନା ତାଙ୍କର ଇଏ ରହିଛି, କ'ଣ ଅଭିଜ୍ଞତା ରହିଛି। ପୁତନା କ'ଣ କଲା, ପୁତନା କୃଷ୍ଣଙ୍କୁ ଧରିକି ପଳେଇ ଆସିଲେ। ଶୁଣିଛନ୍ତି ସଖାମାନେ, ଦେଖିଛନ୍ତି ବି ମାମାନଙ୍କ ସାଙ୍ଗରେ ଯାଇ ପୁତନା ସ୍ୱରରେ କେମିତି କୃଷ୍ଣ ପୁତନା ଗୋକୁଳ ରୂପରେ ନେଇ ଆସିଲେ ନା ଉଠିକି କୃଷ୍ଣ, ତାର ସ୍ୱସ୍ୱରୂପ ତାଙ୍କର ଜ୍ଞାନ ହେଇଗଲା। ଆଚ୍ଛା ଆଚ୍ଛା, ସେ ଅସୁର ହେଇଥିବ। ତେଣୁ ସମସ୍ତେ ବିଭୁଳ ଚେତନାରେ ଥିଲେ, ଭଗବାନ ଏତେ ଭଲ ପାଉଥିଲେ ଜୀବନରେ ସବୁକିଛି କଲାପରେ। ଭଗବାନ ଏମିତି ଯେ ଏ ଜଗତରେ ଗୋଟେ ସାଧାରଣ ଲୋକକୁ ପ୍ରସନ୍ନ କରିବା ବହୁତ କଷ୍ଟ, ତୋ ବାପା ହଉ, ମା ହଉ, ବନ୍ଧୁ ହଉ, ବାନ୍ଧବ ହଉ, ସେ ସବୁବେଳେ କ'ଣ ଚାହୁଁଛି, ସବୁବେଳେ ଚାହୁଁଛି ଏଇ ଲୋକଟା ମୋ ଅଧୀନ ରହୁ, ମୋତେ ଖୁସି କରୁ, ଆଉ ବହୁତ ଭଲ ବେଷ୍ଟ ଅଫରିଂ ସବୁ ଦଉ, ଭଲ ଜିନିଷ ମୋତେ ଦଉ। ଭଗବାନ ସେମିତି ନୁହନ୍ତି, ପ୍ରଭୁ ସେମିତି ନୁହନ୍ତି, ପ୍ରଭୁ ଏତେ ମହାନ, ସେ ଛୋଟ ଜିନିଷଟାକୁ ନେଇକି ତାକୁ ବଡ଼ ଫଳ ଦିଅନ୍ତି, ତାକୁ ଗ୍ରହଣ କରିନିଅନ୍ତି। କି ଭଗବାନ ଆମେ ଗୋଟେ ମାଳା କରୁଛୁ, ତ ଭଲ ମାଳା ଭଗବାନ ପସନ୍ଦ ହେଇଗଲେ ତ ଭଗବାନ ତାକୁ ସ୍ୱୀକାର କରୁନି, ତାକୁ ଉଠେଇ ନେଇଯିବେ, ଚାଲ। ଏ ଧନୀ ଲୋକ କ'ଣ ଦେଖୁଛ, ବିଦେଶୀ ଲୋକମାନେ ସେ ଆସୁଛନ୍ତି ସବୁ, ଯେଉଁ କ'ଣ ତାଙ୍କର ବୁଲୁଛନ୍ତି, ଯେଉଁ ତାଙ୍କ ପିଲା ଛୁଆ ନାହିଁ, ସେ ବୁଲୁଛନ୍ତି କେଉଁଠି, ଯେଉଁ ଅନାଥ ଆଶ୍ରମ ଗୁଡ଼ା, ସେ ଅନାଥ ଆଶ୍ରମ ବୁଲିବେ, ସେ ଗୋଟେ ସବୁ ହିଷ୍ଟ୍ରି ଜାଣିବେ, ହିଷ୍ଟ୍ରି ଶୁଣିବେ, ଏ ଝିଅ କେମିତି ରଖିଛନ୍ତି, ଏ ଝିଅକୁ କେମିତି ରଖିଛ, ଏ ଝିଅ ଏ ଝିଅ କେଉଁଠି ଗାଁ, ତା ବାପା ମା କେମିତି ମରିଗଲେ, କ'ଣ କଲେ, ସେ ସବୁ ହିଷ୍ଟ୍ରି ଶୁଣିବେ ଅନାଥ ଆଶ୍ରମରେ। ଏ ଯେଉଁ ଆଡପ୍ସନ୍ କରନ୍ତି, ଡକ୍ଟର ଗଭର୍ଣ୍ଣମେଣ୍ଟ ଦଉଛି ନା, ଗଭର୍ଣ୍ଣମେଣ୍ଟ ଦଉଛୁ ବିଦେଶକୁ ଦଉଛୁ, ତାର ଭାଗ୍ୟ ବି କେମିତି, ତା ବାପା ମା ନାହିଁ, ସେ ବିଦେଶୀ ଯାହା ଛୁଆ ପିଲାଣି, ସେ ଆସୁଛି, ସେ ଆସିକି ଦେଖୁଛି ସବୁ, ତା ହିଷ୍ଟ୍ରି ଶୁଣୁଛି, କୋଟି 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 କୋଟିପତି ବୋଲି ଆସୁଛନ୍ତି, ପିଲା ଛୁଆ ନାହିଁ ନା, ସେ ଇଣ୍ଡିଆରୁ ନୂଆ ବିଶ୍ୱ ଆସନ୍ତି, ଆସିକି କୁଆଡ଼େ ଯିବେ, ଅନାଥ ଆଶ୍ରମ ଯିବେ, ଅନାଥ ଆଶ୍ରମ ସମସ୍ତେ ହିଷ୍ଟ୍ରି ଶୁଣିବେ, ୟା ବାପା କେମିତି ଥିଲା, କ'ଣ ଥିଲା, ତାଙ୍କର ଇଚ୍ଛା, ସେ ଚଏସ୍ କରିଦେଲେ ନା, ଏ ଛୁଆଟା ତାଙ୍କୁ ଭଲ ଲାଗିବ, ତାଙ୍କ ହିଷ୍ଟ୍ରି ସବୁ ଶୁଣିକି, ଅନାଥ ଆଶ୍ରମ ଯାହାକୁ ରଖା ହେଇ, ତାର ସବୁ ଲେଖା ହେଇଛି, କ'ଣ ଡାଇରୀ, ତାର ତାର ଲାଇଫ୍ ହିଷ୍ଟ୍ରି ସବୁ ଲେଖା ହେଇଛି, ସେ କେମିତି ବାପା ମା ମରିଗଲେ, କେମିତି କ'ଣ ହେଲା, ବା କାହାର ବାପା ମା ଅଛନ୍ତି, ସେ ଆଣି ଛାଡ଼ି ଦେଇଛନ୍ତି, ସେ ପାରାଲାଇଜ୍ ହେଇଯାଇଛନ୍ତି, ସେଇଟା ଶୁଣି ଶୁଣିକି ସିଏ ଧରେ ଲୋକ ନା ତା ମନଟା ଅଛି ମୁଁ ଏଇ ଛୁଆଟାକୁ ନେବି ତା ଧରି ପଡ଼ିଛି ତା କିଏ କ'ଣ କରିପାରିବି ଆଉ ଅଯୋଗ୍ୟତା ତାକୁ ତା ନିଜେ ପେଟ ବସିପାରିବନି ତ କ'ଣ ଛାଡ଼ିଦେଇ ଜିନିଷ ତାର ପାଖରେ କିନ୍ତୁ ତାକୁ ଆଜି କରୋଡ଼ ପତି ନେଇ ଚାଲିଗଲା ବିଦେଶ ଯିବା ପାଇଁ ଲୋକ ପାଠ ପଢ଼ିକି ପାଠ ପଢ଼ିକି ମୁଣ୍ଡ ପିଟି ପିଟି ମୁଁ ବିଦେଶ ଚାକିରି କରି ସେ ପାଉନାହାନ୍ତି କିନ୍ତୁ ୟାକୁ ଆସି ଭଗବାନ ତାକୁ ଗୋଟେ ବର୍ତ୍ତମାନ ଲୋକ ଚଏସ୍ କରି ନେଇ ଚାଲିଗଲା ତା'ର ପଇସା ଆସି ତାକୁ ଚଏସ୍ ଭଗବାନ ସେଇଭଳି ଭଗବାନ ଏମିତି ନାହିଁ ଯେ ବହୁତ ଯୋଗ୍ୟମାନ ଲୋକଙ୍କୁ ଏ ଜଗତ ତୋଳୁନାହାନ୍ତି ସେ କାହାକୁ ଗୋଟେ ଖୁସି ହେଇଯିବ ତାର ହିଷ୍ଟ୍ରି ଦେଖି ତାର ସ୍ୱଭାବ ଦେଖି ତାର ସରଳତା ଦେଖି ତାର ଗୁଣ ଦେଖି ସେ ତାଙ୍କୁ ନେଇ ପଳେଇବ ଏମିତି କୌଣସି ଗୋଟେ ବିଧି ଭଗବାନ କରିନାହାନ୍ତି ମୁଁ ଏଇ ଭକ୍ତକୁ ନେବି ଏ ଭକ୍ତକୁ ନ ନେବି ଏମିତି କିଛି ବିଧି କରିନାହାନ୍ତି ସେ ସର୍ବସ୍ୱତନ୍ତ୍ରମୟ ପୁରୁଷ ସେ ତାଙ୍କ ବଡ଼ ବଡ଼ ବଡ଼ିଆ ଲୋକଙ୍କୁ ନା ବଡ଼ ବଡ଼ିଆ ଲୋକ ତାଙ୍କର ଛୋଟ କାମରେ ବି ଖୁସି ହେଇଯିବେ ବଡ଼ କାମରେ ବି ଖୁସି ହେବେ ବହୁତ ବଡ଼ କାମ କରିଦେବେ ସେ ଖୁସି ହେବେ ମୁଁ ଛୋଟ କାମଟା କରିଦେବି ସେ ଖୁସି ହେବେ ସେ ବଡ଼ ବଡ଼ିଆ ଲୋକ ଭଗବାନ ସେଭଳି କି ଝାଡ଼ ମାରିକି ପ୍ରଭୁ ପାଇଯାଉଛି କି ଜୀବନ ସାରା ଘଣ୍ଟି ଅଲଗା ଅଲଗା ଭଗବାନ ପାଉଛି ସେ ତାର କିଛି କୌଣସି ନିର୍ଦ୍ଦିଷ୍ଟ ତାର ଅନ୍ତରର ଭାବଟାକୁ ସେ ଗ୍ରହଣ କରୁଛନ୍ତି ତାଙ୍କୁ ସେ କୌଣସି କଥାରେ ସେ ଆକର୍ଷିତ ହେଇଗଲେ କୌଣସି ଗୁଣରେ ଆକର୍ଷିତ ହେଲେ ସେମାନେ ତାଙ୍କୁ ନେଇ ଚାଲିଲେ ଭଗବାନ ଏତେ ମହାନ ଭଗବାନ ଏମିତି ନହେଲେ ବ୍ରଜବାହା ବାଳକମାନେ ବହୁତ କିଛି ଜାଣିନଥିଲେ ମାନେ ପଣ୍ଡିତ ନଥିଲେ ବେଦ ଅନାଦି କାଳରୁ ଭଗବାନଙ୍କର ସ୍ତୁତି କରୁଛନ୍ତି ସେ ମଥୁରାରେ ବ୍ରାହ୍ମଣମାନେ ବହୁତ ସ୍ତୁତି ଯଜ୍ଞ ସବୁ ବହୁତ କିଛି କିଛି କରିଛନ୍ତି ଏମାନେ ଗାଈଚରା ଛଡ଼ା କି ଜାଣନ୍ତିନି ଆଉ କୃଷ୍ଣଙ୍କୁ ଭଲ ପାଇବା ଛଡ଼ା କି ଜାଣନ୍ତିନି ଚଳ ଉଠିବେ ଗାଈଚରିଆ ବୁଝି ଏ ଗାଈଚରିଚରି ସେମାନେ ଭଗବାନ ସାଙ୍ଗର ପ୍ରଭୁଙ୍କ ପାଖରେ ସେମାନେ ରହୁଥିଲେ ସମାନ ସ୍ୱଭାବ ସମାନ ଗୁଣ ଭଗବାନ ସବୁ ଅର୍ପଣ କରିଦେଇଥିଲେ ତାକୁ ପ୍ରଭୁ ଦେଇଥିଲେ ଜ୍ଞାନ ବୁଦ୍ଧି ବଳ ବିବେକ ସବୁ ପ୍ରାପ୍ତ ହେଇଯାଇଥିଲେ ସେମାନେ କେବଳ ସବୁ ପ୍ରାପ୍ତର ଶେଷ ଫଳ ଥିଲା ତାଙ୍କୁ ଭଗବାନଙ୍କୁ ଭଲ ପାଇବା ବାସ୍ ଚରମ ସ୍ଥିତି ସେମାନେ ଚାଲିଲା ଏମାନେ ବହୁତ ସରଳ ଥିଲେ ତେଣୁ ଏମାନେ ଥିଲେ ବଳରାମ ଦେଖିଦେଲେ ସଙ୍ଗେ ସଙ୍ଗେ ତାଙ୍କ ପ୍ରେମ ଆସିଗଲା ଲେଖୁଛନ୍ତି ନା ପ୍ରତ୍ୟାଗତମ ମିବାମ ଲିଙ୍ଗମ ଯେହେତୁ ଲିଙ୍ଗ ବା ଶରୀର ପ୍ରେତ ପ୍ରତ୍ୟ ଆଗତ ପ୍ରତ୍ୟ ମାନେ ମୃତ୍ୟୁ ପରେ ଆସି ଫେରି ଆସିଲେ ବଳରାମ ଫେରି ଆସିଲେ ତାଙ୍କୁ ସେଠି ଲାଗିଲା ମାନେ ସେମାନେ ଏତେ ଭଲ ପାଉଥିଲେ ଭଗବାନ ଜୀବନରେ ଆମେ ଭକ୍ତି ଭକ୍ତି ଜୀବନରେ ସବୁବେଳେ ଗୋଟେ ଜିନିଷ ରଖିବାକୁ ପଡ଼େ ମୋର ଭଲ ପାଇବା କୁଆଡ଼େ କାହା ପ୍ରତି ଯାଉଛି ଏଇଟା ବହୁତ ଇମ୍ପୋର୍ଟାଣ୍ଟ କାରଣ ଯେତେ ଆମ ଦିନଟା ବଢ଼ିଯିବ ଆମ ବୟସଟା ଯେତେ ବଢି ବଢିକା ଯିବ ତୁମ ବର୍ତ୍ତମାନ ବୟସ ଅଛି ତୁମେ ଜାଣିପାରୁନ ବର୍ତ୍ତମାନ ତୁମ ୟଙ୍ଗ ଏଜ୍ ଅଛି ପଚାଶ ଧରଣୀୟ ତାପରେ ତୁମେ ଜାଣିପାରିବ ନା କ'ଣ ଭାବିଲେ ହଉ ବୟସ ହେଲେ କ'ଣ ଲାଗିବ ଏକୁଟିଆ ଲାଗୁଛି ନା ଆଉ ନିଜର କାହାକୁ ଲାଗୁଛି କାହାକୁ ନିଜେ ଲାଗିବ ଯେତେବେଳେ ବଳ ଥିବ ତୁମକୁ ସବୁ ଲାଗିବ ନିଜର ଆଉ ତୁମେ କିଛି କରିପାରୁଛ ନା ଲୋକ ତୁମେ ହେଲ୍ପ କରିବେ ତୁମକୁ ସବୁ ନିଜର ଲାଗିବ ହଁ ସେ ପିଲା ମୋତେ ହେଲ୍ପ କରିବ ଇଏ ମୋତେ ହେଲ୍ପ କରିବ ଇଏ ମୋତେ ହେଲ୍ପ କରିବ ଯେହେତୁ ତୁମ ବୟସ ବଢ଼ିଯିବ ତୁମକୁ କ'ଣ ଲାଗିବ ଏକୁଟିଆ ଲାଗିବ ଏ ଜଗତର ଧର୍ମ ତୁମକୁ ଭଲ ବି ଶିଖି ପାଇବେନି ବୟସ ହେଇଗଲା ମାତ୍ରେ ଆଉ ନିଜର ଭଜନ ବଳ ମଧ୍ୟ ତୁମକୁ ଏକୁଟିଆ ଲାଗିବ ସାଧୁ ହେଇଛ ଏକୁଟିଆ ଲାଗିବ ସେତେବେଳେ ମନଟା କ'ଣ ହବ ମନଟା ଚାଳିଶ ପଇଁଚାଳିଶ ବର୍ଷ ଭିତରେ ତୁମେ ତୁମ ସ୍ୱଭାବକୁ ନ ବଦଳେଇ ପାରିଲ 45 ଇୟର୍ ଭିତରେ ତୁମ ପୁରା ଶାସ୍ତ୍ର କହୁଛି ଏଇଟା ପୁରା ପୁରା ଯେଉଁମାନେ ରିସର୍ଚ୍ଚ କରିଛୁ ଆୟୁର୍ବେଦ ହିସାବରେ 45 ବର୍ଷ ଭିତରେ ତୁମେ ଯଦି ତୁମ ସ୍ୱଭାବକୁ ନ ବଦଳେଇ ପାରିବ ତାପରେ ବଦଳେଇବାଟା 3 ଗୁଣ ପରିଶ୍ରମ ହବ ନ ବଦଳେଇ ବି ପାରେ ସେ ମାନବ୍ରସ୍ତ ଧର୍ମ ଗୁଡ଼ାକ ବହୁତ କଡ଼ା ରଖା ହେଇଛି ସେମାନେ ବ୍ରସ୍ତ ଧର୍ମ ଥିଲେ ନା ସେ କୋଉଠି ଶୋଇବେ ଶୋଇବେ ଭୂମିରେ ଶୋଇବେ ସକାଳୁ ଉଠିବେ ଗୋଟେ ଦିଗରେ ଚାଲିବେ ଯୋଉଠି ଯାହା ଖାଇବାକୁ ମିଳିବ ସେଇଟା ଖାଇବେ କୌଣସି ନିର୍ଦ୍ଦିଷ୍ଟ ଜାଗାରେ ରହିବେ ମାନବ୍ରସ୍ତ ଧର୍ମଟା ସନ୍ୟାସ ଧର୍ମ ପାଇଁ କଡ଼ା ରଖା ହେଇଛି ଭାଗବତରେ କାହିଁକି ତାକୁ ସେଟା କାଟିବେ ନା ଆସକ୍ତି ଗୁଡ଼ାକ ଆଉ ସ୍ୱଭାବଟାକୁ ବଦଳେଇବେ କାରଣ ଜଣେ ଗୃହସ୍ଥ ଘରେ ରହୁଛି କେତେବେଳେ ଉଠୁଛି ତା ଯେତେବେଳେ ନିଦ ଭାଙ୍ଗିଲା ସେତେବେଳେ ଉଠିବ ମୋତେ ମୁଁ ନିଦ ଭାଙ୍ଗିନି ନିଦ ଭାଙ୍ଗି ଆମର ଏଠି କ'ଣ ନିଦକୁ ଭାଙ୍ଗି ଉଠିବାକୁ ପଡ଼ୁଛି ଆମର ଆଲାର୍ମ ଦେଇକି କ'ଣ ଦେଇକି ନିଦକୁ ଭଙ୍ଗେଇବ ସିଏ କ'ଣ ତାଙ୍କ ନିଦ ଭାଙ୍ଗିବ ଉଠିବେ ସିଏ ତ ଆଜି ଗୃହସ୍ଥ ଆଶ୍ରମ ଛାଡ଼ିକି ଆସିବ ସବୁଦିନ ଗୋଟେ ସମ୍ପର୍କ ରହୁଥିଲା କ'ଣ ସମ୍ପର୍କ ରହୁଥିଲା ସ୍ତ୍ରୀ ଦେଖୁଥିଲା ସ୍ତ୍ରୀ ହସୁଥିଲା ପିଲା ହସୁଥିଲେ ଗୋଟେ ସମ୍ପର୍କ ସମ୍ବନ୍ଧ ରହୁଥିଲା ଏଠି ହେଲା ବେଳକୁ ଏଠି ତୁମର କେହି ନଥିବେ ଏଠି ଗପସପ କରିବାକୁ ଆଉ ସମ୍ବନ୍ଧ ସବୁ ଜପତମଳ ଧରି ସୁଯୋଗ କରିବେ ଏଠି ତୁମର ସମ୍ବନ୍ଧ ବି ନାହିଁ ଯେତେ ବୟସ ଯେତେ ପଡ଼ିଯିବ ସବୁବେଳେ ଗୋଟେ ଗୋଟେ ଜିନିଷକୁ ଧ୍ୟାନ ରଖିବାକୁ ପଡ଼ିବ ମୋତେ କେମିତି କୌଣସି ଜିନିଷକୁ ବଢ଼େଇବାକୁ ପଡ଼ିବ ମୋତେ ଗୋଟେ ଜିନିଷ ମୋତେ ବଢ଼େଇବାକୁ ପଡ଼ିବ କ'ଣ ବଢ଼େଇବାକୁ ପଡ଼ିବ ଯାହାଦ୍ୱାରା ମୋର ପ୍ରେମଟା ଭଗବାନ ପ୍ରତି ବଢ଼ିବ ବୟସ ବଢ଼ିଲେ ଆମକୁ ଗୋଟେ ସ୍ୱଭାବ ବଢ଼େଇବାକୁ ପଡ଼ିବ କ'ଣ ସ୍ୱଭାବ ମୁଁ ଯଦି ମୋର ମନ ଲାଗୁଛି ସେମାନେ ମୁଁ ଅଧିକା ସେବା କରିବି ମୋତେ ମୋତେ ବୟସ ହେଇଗଲା ନା ଆଉ ଅଧିକା ଜପ କରିବି ନା ଅଧିକା ପଢ଼ିବି ଫିଫ୍ଟି ହେଇଗଲା ମାନେ ତୁମର ବର୍ତ୍ତମାନ ଅଲଗା ଲାଇଫରେ ତୁମକୁ ମେଣ୍ଟେନ୍ କରିବାକୁ ପଡିବ। ସେତେବେଳେ ତୁମକୁ ନିଜକୁ ଗମ୍ଭୀର ହେବାକୁ ପଡିବ, କାରଣ ବୟସର ଯୋଉ କାଳର ଯୋଉ ପ୍ରଭାବଟା ସରଳ ଉପରେ ଅଛି ସେଟା ତୁମେ ତ ବୁଦ୍ଧି ଦ୍ୱାରା ଚେକ୍ କରିପାରିବନି। କାଳର ଗୋଟେ ପ୍ରଭାବ କାହା ଉପରେ ରହିଛି? ପ୍ରତ୍ୟେକ ଜୀବ ଉପରେ, ସରଳ ଉପରେ। ସେଟା ନେଚୁରାଲ ଗୁଣ ଦ୍ୱାରା ସେ ସେଟା କରିବ, ତୁମେ ବନ୍ଦ କରିପାରିବନି, ସରଳ ତୁମେ ରହିଛ। ସେଥିପାଇଁ ଏଇ ଯୋଉ 50 ବର୍ଷ ପୂର୍ବରୁ ଯୋଉ ସାଧୁ ଜୀବନ ଆମେ ସବୁ ଏନର୍ଜି ଗୁଡାକ ସବୁ କଣ ଦେଇଛେ? ଭଗବାନଙ୍କୁ ଦେଇଛେ। ତାପରେ ଶ୍ରବଣ କୀର୍ତ୍ତନ ବି କରୁଛେ, ଭଗବାନଙ୍କ ସେବା ବି କରୁଛେ, ସରଳ ଅନ୍ତର ଆମେ ଥିବା ନା ଧୀରେ 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 ଧୀରେ। ଏଣେ ସରଳଟା କଣ ଥିବ? ସରଳଟା ଦୁର୍ବଳ ହେଇଯାଉଥିବ, ଏଣେ ଏକାକି ଲାଗୁଥିବ। ସେଇ ସମୟରେ ଶ୍ରବଣ କୀର୍ତ୍ତନ ପ୍ରଭାବରେ, ତୁମର ସେବା ପ୍ରଭାବରେ ଯୋଉ ଭଗବାନ ପାଇଁ କିଛି କରିଛ, ସେ ସମୟରେ ତୁମ ମନ ଇନ୍ଦ୍ରିୟ ଗୁଡ଼ିକ ଆଉ ବିଷୟ ଆସକ୍ତିକୁ ଯିବ। ସେବାର ପ୍ରଭାବଟା ଏଇଟା, ବର୍ତ୍ତମାନ ଯୋଉ ସେବାଟା କରୁଛି, ବର୍ତ୍ତମାନ ବୁଝି ହେଉନି, ମୁଁ ସେବା କରୁଛି ମୋ ମାଇଣ୍ଡରେ ଡିଷ୍ଟର୍ବ ହେଉଛି, ବିଭିନ୍ନ ଆକର୍ଷଣ ଆସୁଛି, ଏଇଟା ହବ, ଏଇଟା ହବ। ଏଇଟା କ'ଣ? ଏଇଟା କାହାର ପ୍ରଭାବ? ଶରୀରର ପ୍ରଭାବ, ସରଳ ପ୍ରଭାବ। ସରଳ ତାର ସେଇ ହିସାବରେ ସେ ତିଆରି ହେଇଛି, ତାକୁ ତ ମାଟି ବିଷୟ ବନ୍ଦ କରିପାରିବନି। ସରଳ ପ୍ରଭାବ ସେଇଟା, ସେ ତୁମକୁ ଡିଷ୍ଟର୍ବ ହୁଏ। ସେଥିପାଇଁ ସରଳଟାକୁ କେବଳ ତାକୁ ରେଗୁଲେଟ୍ କରିବା ପାଇଁ ଆମେ ଆହାରକୁ ରେଗୁଲେଟ୍ କରୁଛେ, ଖାଇବାଟାକୁ ଦେଖିବାକୁ ପଡିବ, ଭୋଜନଟାକୁ ଦେଖିବାକୁ ପଡିବ, ରେଗୁଲେଟ୍ କରିବାକୁ ପଡିବ। ରେଗୁଲେଟ୍ ନକଲେ ତୁମେ କଣ୍ଟ୍ରୋଲ କରିପାରିବନି। ଯେହେତୁ ଗୋଟେ କଦଳ ଗଛ ଦେଖୁ ନା, କଦଳ ଗଛରେ କ'ଣ ହେଉଛି? ଲଗାଉଛ ସେଥିରେ କ'ଣ ହେଉଛି? ସେ ଟିକିଟା ଦେଉଛି, କେତେ ପତ୍ର ସେ ଦେଉଛି, କେତେ ପତ୍ର ଦେଇକି ତାର ସେ ମଞ୍ଜାଟା ବଢ଼ୁଛି। ମଞ୍ଜାଟା ବଢ଼େ ହେଉନି କି? କଦଳୀ ଫଳିବା ପୂର୍ବରୁ ଭିତରେ କ'ଣ ହେଉଛି? ପାଣି ଉଠଉଛି କିଏ? ମଜା ଉଠଉଛି, ମଜା ପାଣି ଉଠଉଛି। ସାର ଯେଉଁଟା ତା ଭିତରେ ଯାଉଛି, ସେଥିପାଇଁ ସେଟା ସେ ସାର ଉପରେ ଯୋଉଟା ରହିଛି କ'ଣ ସେଟା କହୁଛନ୍ତି ପଟୁଆ, ସେଟା କିଛି ନାହିଁ, ସେଟା କଭର ଦେଇକି ରଖୁଛି। ସେ ଗର୍ଭରେ ପୁରା ପୁରା ସେଟା ଭିତରେ ସାର ଜିନିଷ ରଖିକି ତାର ଫଳଟା ବାହାର କରୁଛି। ସେଟା ଗୋଟେ ମଣିଷ, ଗୋଟେ ଭକ୍ତର ଜୀବନଟା ସେୟା, ବହୁତ କଭରିଙ୍ଗ ରହିଛି। ସାର ବସ୍ତୁଟା ହେଲା ଏହା, ସାର ବସ୍ତୁଟା ହେଲା ଭଗବାନଙ୍କ ପ୍ରତି ଆସକ୍ତି ବଢିବ। ଆଉ ଯୋଉ ସେବା ଗୁଡ଼ାକ ଆମେ ସବୁ କରିଛେ, ଯୋଉ ଏଗୁଡ଼ା ସବୁ କଭରିଙ୍ଗ ଭଳିଆ ଯୋଉ କରିକି ରଖିଛ, ଏତେ ଭଗବାନଙ୍କ ସେବା କରିଛ, ଭଗବାନଙ୍କ ପାଇଁ କିଛି କରିଛ, ସରଳ ଚିତ୍ର ସବୁ କିଛି କରିଛ, କୌଣସି ଉଦ୍ଦେଶ୍ୟ ରଖିନ, ମିଳିବ ମନ ଇନ୍ଦ୍ରିୟ ଗୁଡ଼ିକ ଯେତେବେଳେ ସ୍ୱରଟା ଦୁର୍ବଳ ହେଇଯିବ, ସେତେବେଳେ ଆଉ କାମନା ବାସନା ଯୋଉଗୁଡ଼ାକ ମନ ବେଶୀ ଯିବନି, ଏଣେ ସେବାଟା କରୁଛ, ସେ ସୁକୃତିର ଫଳଟା ମିଳିବ, ଏଣେ ଶ୍ରବଣ କୀର୍ତ୍ତନ କରିବ, ତାପରେ ଭଗବାନଙ୍କ ପ୍ରେମ ପ୍ରାପ୍ତି ପାଇଁ ତୁମର ଇଚ୍ଛା ହବ। ମୁଁ କେମିତି ଭଗବାନଙ୍କ ଚରଣ କମଳରେ, ଯଦି ଇଚ୍ଛାଟା ଗୋଟେ ଭଗବାନଙ୍କର ସବୁବେଳେ ଯେ ଆମେ କେବଳ ଲୋକମାନଙ୍କୁ ଉପଦେଶ ଦେବା, ଏଥିପାଇଁ ଆମ ଜୀବନ ହେଇନି, ଏଇଟା ଆମ ଜୀବନ ନୁହେଁ। ମହାପ୍ରଭୁ ଯୋଉ କହିଲେ, ମହାପ୍ରଭୁଙ୍କର ଭାରତ ଭୂମିତେ ମନୁଷ୍ୟ ଜନ୍ମ ହଇଲ ଯା, ଜନ୍ମ ସାର୍ଥକ କରିକର ପର ଉପକାର। ପର ଉପକାର କରିବା ମନା କରୁନାହାନ୍ତି, ପର ଉପକାର ନକଲେ ଭଗବାନ ଖୁସି ହେବେନି, କିନ୍ତୁ ଜନ୍ମ ସାର୍ଥକଟା ଦେଖିବାକୁ ପଡିବ, ମୋ ଜନ୍ମଟା କେମିତି ସାର୍ଥକ ହବ, ସାର୍ଥକ ମାନେ କେମିତି ମୁଁ ପ୍ରେମଟା ପାଇବି। ଏଟା କିଏ ନିଜର ପ୍ରେମ ତୁମେ ଭଗବାନ ପାଇବ, ସେଇଟା କାହାର କାମନା? ତୁମକୁ ତୁମ ଅନ୍ତର କିଏ ତିଆରି କରିବ? କିନ୍ତୁ ଖାଇବା ପାଇଁ ଲୋକଟା ତୁମ ଅନ୍ତର କିଏ ତିଆରି କରୁଛି? ଶୋଇବା ପାଇଁ ତୁମକୁ କିଏ କହୁଛି? ତୁମେ ଶୁଭ କି ଖାଅ କି? ଏଟା ତୁମର ସ୍ୱାଭାବିକ, ତୁମ ଦେହ ଧର୍ମ। ଭଗବାନ ଡାକିବାଟା ତୁମ ନିଜର, ଯଦି ନିଜେ ଗମ୍ଭୀର ନ ହବ, ମୁଁ ସମୟକୁ ନଷ୍ଟ କରିବିନି, ମୁଁ ଯାହା ପଢିବି ଶୁଣିବି ଜପ କରିବି ସେବା କରିବି। ଯେତେ ଆମେ ପରମାର୍ଥରେ ନିଯୁକ୍ତ ହେଇକି ରହିବା, କ'ଣ କୁହାଯିବ, କନଷ୍ଟାଣ୍ଟ ଏନଗେଜମେଣ୍ଟ ରହିବ, ସେ ସମୟରେ ଆମେ କ'ଣ କରୁଛେ ନା, କାଳର କବଳରୁ ଆମେ ବଞ୍ଚିଯାଉଛେ। ଭାବନି ଗୋଟେ କାମନା ବାସନା ଗୋଟେ ଛୋଟ ଜିନିଷ ବୋଲି ବଡ଼ ବଡ଼ ମନି ଋଷିମାନଙ୍କୁ ଉଠେଇକି ଫୋପାଡ଼ି ଦେଇଛି। ସେମାନେ ଆମ ଭଳି ଖାଉନଥିଲେ, ତୁମେ ଯେମିତି ପ୍ଲେଟ୍ ପ୍ଲେଟ୍ ଖିଚୁଡ଼ି ପକେଇ ଦେଉଛ, ଅନ୍ନ ପକେଇ ଦେଉଛ, ସେମାନେ ସେମିତି ଖାଉନଥିଲେ, ସେମାନେ ପବନ ଖାଉଥିଲେ, ଫଳ ଖାଉଥିଲେ। ସେମାନେ ଉର୍ବଶୀ ଭଳିଆ ଲୋକଙ୍କୁ ଦେଖିକି ଦର୍ଶନ କରିକି, ସେମାନେ ମୁନିମାନଙ୍କୁ ଦର୍ଶନ କରି ତାଙ୍କ ସହ ପତନ ହେଇଗଲେ, କାମରେ ଏତେ ବଡ଼ ପ୍ରଭାବ ହୋଇଛି। ସେମାନେ କେଉଁଠି ଏସବୁ ଜିନିଷ ଖାଉନଥିଲେ, ସେ ଏତେ ସଂଯମୀ ଥାଇକି ବି କାଇଁ ପଡ଼ି ଯାଉଥିଲେ, କେବଳ ସେବାରେ ନିଜେ ଚେଷ୍ଟା କରୁଥିଲେ। ସେମାନେ ନିଜର କେବଳ ଗୋଟେ ଜୀବକୁ ସୁରକ୍ଷା ବା ଭଗବାନଙ୍କ ସେବା କରୁଛେ ବୋଲି ତ ଜଣେ ବଞ୍ଚିଯାଉଛି, କାମର ପ୍ରଭାବଟା ଏତେ ଛୋଟ ଜିନିଷ ନାହିଁ। ଆଉ ସେ ପ୍ରେମଟା କାମ ହେଇଯାଇଛି ନା, କାମର ଯେତିକି ପ୍ରଭାବ ତୁମେ ଦେଖୁଛ, ଯୋଉ ଗୋଟେ ଆକର୍ଷଣ ଯେମିତି ଦେଖୁଛ, ତାର ମାନେ କ'ଣ, ଯେମିତି ତୁମକୁ ବିହଳ କରୁଛି, ଯେମିତି ତୁମକୁ ଏଜିଟେଟ୍ କରୁଛି, ସେଟା କାହାର ବି ବିପରୀତ ପ୍ରତିଫଳ ପ୍ରେମର, ପ୍ରେମର ସେଇଭଳି ଶକ୍ତି ରହିଛି। ଗୋଟେ ଜୀବକୁ ପୁରା ସଂସାର ଭିତରେ ସଂସାରକୁ ବାହାର କରିନେଇ ପଡ଼େ, ସଂସାର ବିଷୟରେ ପୁରା ଭୁଲିଯିବ। ଯେମିତି ଗୋଟେ କାମାସକ୍ତ ବ୍ୟକ୍ତି ସେ କଣ ଚିନ୍ତା କରୁଛି, କେବଳ କାମ ଛଡ଼ା ବି ଚିନ୍ତା କରୁଛି। ସେଟା ପ୍ରେମାସକ୍ତ ବ୍ୟକ୍ତି ସେ କେବଳ ପ୍ରେମ କଥା ଚିନ୍ତା କରେ, ଆଉ କିଛି ଜାଣିନି ଜଗତରେ କଣ ହଉଛି କଣ ନାହିଁ କିଛି ଜାଣିନି। ସେଟା ହଉଛି ଆମର ଲକ୍ଷ୍ୟ, ଜୀବନର ଲକ୍ଷ୍ୟ ହଉଛି କେମିତି ଜୀବନର ଯଦି ସମସ୍ୟାକୁ ଆମେ ସମାଧାନ କରିବା ପାଇଁ ଚାହୁଁଛେ, ଜୀବନକୁ ଯଦି କିଛି ଆମେ ଆଗକୁ ବଢେଇବା ପାଇଁ ଚାହୁଁଛେ, ତେବେ ଏଟା ହଉଛି ଅପରିହାର୍ଯ୍ୟ ଜିନିଷ। କେମିତି ଜୀବନରେ ଆଗେ କାମନାଟା ଆସୁ, କେମିତି ମୁଁ ଭଗବାନଙ୍କୁ ଭଗବାନଙ୍କ ଚରଣ କମଳରେ ପ୍ରେମ ପ୍ରାପ୍ତ ହେବି। ଆମେ ଯଦି କେବଳ ସାଂସାରିକ ଜୀବନ ଭିତରେ ରହିବା, କଣ ହେଲା ଏହା ହେଲା ଭଲ ହେଲା ମନ୍ଦ ହେଲା ଏଇଟା ଏହା କଲା ଏଇଟା ସବୁ କଣ ହେଇଗଲା, ସବୁ ସାଂସାରିକ ଜିନିଷ ହେଇଗଲା, ଲକ୍ଷ୍ୟଟା ସ୍ଥିର ଆଉ ରହିଲାନି। ଲକ୍ଷ୍ୟଟା କେବଳ ଗୋଟେ ରହିବା ଦରକାର, କେମିତି ଶୁଦ୍ଧ ମୁକ୍ତି ପ୍ରାପ୍ତ ହେ। ତୁମ ଲକ୍ଷ୍ୟଟା ଯଦି ସ୍ଥିର କରୁନ, ତୁମ କାର୍ଯ୍ୟଟା କେବେ ହେଲେ ଠିକ ହେଇପାରିବନି। ଜଣେ ଆଗେ କଣ ଗୋଟେ ଟାର୍ଗେଟ୍ ନଉଛି ନା, ଆଉ କଣ ଏଇ ଯୋଉ ବିଜନେସମ୍ୟାନ ମାନେ କଣ ସେ ଗୋଟେ ଟାର୍ଗେଟ୍ କରୁଛନ୍ତି, ଏଇ ବର୍ଷ ଭିତରେ ମୋତେ 2 କୋଟି ବିଜନେସ୍ କରିବାକୁ ପଡିବ, ସେ ତାର ଟାର୍ଗେଟ୍ ନେଲା ଆଗେ, ସେ ହିସାବରେ ସେ କାର୍ଯ୍ୟ କରୁଛି। ସେ ଜଣେ ଜୀବନର ଲକ୍ଷ୍ୟଟାକୁ ସେ ନ ରଖିଲା, ଲକ୍ଷ୍ୟଟା ହଉଛି ବହୁତ ପ୍ରାପ୍ତି, କେମିତି ପ୍ରେମଟା ପ୍ରାପ୍ତି ପାଇବି, ସେ ଟାର୍ଗେଟ୍ଟାକୁ ନ ରଖିଲା। ଶିକଳ ସୁଖ ଦୁଃଖ ଭୌତିକ ଏ କଥା ସେ କଥା ପର କଥା ମୁଣ୍ଡ ପୁରେ ପୁରେ ଆମ ସମୟ ଚାଲିଛୁ। ସରଳ ଚେତନାରେ ରହିବା, ଏଇ କୃଷ୍ଣ ଚେତନା ଯୋଉ ପ୍ରଭୁପାଦ କହିଛନ୍ତି, ଆକ୍ଚୁଆଲି କୃଷ୍ଣ ଚେତନା ଅର୍ଥ ପୁରା ଚେତନା ସ୍ତରରେ କୃଷ୍ଣ ଯୋଉ ରହିବେ, ସେ ଯୋଉ ଭୂମିକାଟାକୁ ଜଣେ ପ୍ରସ୍ତୁତ କରିବ, ଚେତନାଟା କୃଷ୍ଣ ପାଖରେ ରହିବ। ଯେମିତି ମାୟା ଜଣେ ଗୋଟେ ଲୋକର ଚେତନା ମାୟାରେ ଅଛି, ସେ କଣ ଚିନ୍ତା କରୁଛି, ଜଣେ ଚେତନା ନାରୀକୁ ପୁରା ସେ କଣ ଚିନ୍ତା କରୁଛି, କେବଳ ନାରୀ କଥା, ତାର ଚିନ୍ତା, ତାର ରୂପ, ତାର ଗୁଣ, ତାର କଥା, ତା ପାଇଁ କେମିତି କିଛି କରିବି, ତାକୁ କଣ ଗୋଟେ ଜିନିଷ ଦେବି, ତାକୁ ମୋବାଇଲଟା ଦେବି, ତା ସାଙ୍ଗେ ଗପିବି, ଯେମିତି ଲୋକଟା କୃଷ୍ଣ ଚେତନାର ଅର୍ଥ ହଉଛି ଗୋଟେ ସେମିତି। ତା ଚେତନା ସ୍ତରରେ ଭଗବାନ ରହିଲେ ନା, କେବଳ ଜୀବନରେ କଣ କରିବାର ଅଛି, ଆଉ କିଛି କିଛି କରିବାର ହିଁ ନାହିଁ, ମୋତେ ଭଗବାନ ପାଇଁ କରିବାର ହିଁ ଅଛି। ତା ଚେତନା ସ୍ତରରେ କୃଷ୍ଣ ରହିଗଲେ, ଜପ ସରିଲା ମୁଁ ସେବାଟା କରିବି, ଏଇଟା ସରିଲା ମୁଁ ମୋ ତ କୃଷ୍ଣ ପାଇଁ କରିବାର ଅଛି, ଏଇଟା କୃଷ୍ଣ ଚେତନା, ଏଇଟା ଗୋଟେ ବୋର୍ ଜିନିଷ ନୁହେଁ। ଯେମିତି ଆମେ ବୋର୍ ଫିଲ୍ କରୁଛେ, କଣ ଜୀବନ ସାରା ଏମିତି ଖଟିବାକୁ ପଡ଼ିବ, ଜୀବନ ସାରା ତାମାନେ ଆମେ ଆକୁ ଛାଡ଼ିକି ଆଉ କଣ କରିବା, ଆଉ କଣଟା କରିବା, ଚୁପଚାପ କଣ ବସିକି ତୁମେ ବସିକି ରହିବ ନା ତୁମେ ବସିକି ଖାଇବାକୁ ଦେବ, ସବୁ ତ ମାୟା। ତ ଚେତନାରେ ଭଗବାନଙ୍କର ସେବା, ଭଗବାନଙ୍କର ନାମ ଏଗୁଡ଼ା ନ ରହିଲେ, ଯୋଉଟା ଭକ୍ତି ଜୀବନ ଆମେ ରିଲାକ୍ସ ଚାହୁଁଛେ, ସେଟା ହଉଛି ମାୟା। ଆଉଛେ ବହୁତ ଜଣ ବୁଲିବାକୁ ଯାଅ, ବହୁତ କିଛି କରିବା, ତୁମର କୌଣସି ସାଧାରଣ ଭଜନ କିଛି ରହିବ, ତୁମେ କେବଳ ମାୟାଟା ମୁଣ୍ଡରେ ଧରିକି ଆସିବ, କେବଳ ମାୟାର ମାୟାର ଭାବନା ରହିବ। ତୁ ଯାଉନ ଏବେ ବୁଲିବାକୁ ବୃନ୍ଦାବନ ମାୟାପୁର ଯୋଉ ଯାଉଛୁ, କଣ କରିବ ଏଠି, ଏଠି ଗଲା ମାନେ କେକ୍ ପିକୁଳ ଖାଇଦେବ, ଦେ ଉଠ, ଦେ ବୁଲ, ଦେ ଏଇଟା ଖାଇବ, ସେଠି ବୁଲ, ତୁମେ ପୁରା ଫ୍ରି ହେଇଯିବ, ତୁମ ଭାବନା ବି ସେ ଏଟା ଗୋଟେ ଟୁର୍, କୌଣସି କୌଣସି ଜିନିଷ ରହିବନି ମନ ଭିତରେ, ଚେତନା ଭିତରେ ଭଗବାନ ରହିପାରିବେନି, ବହୁତ ଶୃଙ୍ଖଳିତ ଜୀବନ। ଇଏ ଗୋଟେ ମାନେ 100 କିଲୋମିଟର ରାସ୍ତା ରହିଛି, 100 କିଲୋମିଟର ରାସ୍ତା ଗୋଟେ ରୋଡ ରହିଛି, ଷ୍ଟ୍ରେଟ ରୋଡ ରହିଛି, ତା ଦେହରେ ବହୁତ ବ୍ରାଞ୍ଚ ରୋଡ ଅଛି, କଣ କହୁଛି ଶାଖା ରୋଡ, ତା ଦେହରେ କୋଉଠି ଲେଫ୍ଟ ଯିବ କୋଉଠି ରାଇଟ୍ ଯିବ, ତୁମେ ଯଦି ଗୋଟିଏ ରାସ୍ତାଟା ଭୁଲ ରାସ୍ତା ଧରିନେଲ, ଗୋଟିଏ ରାସ୍ତା ତା ଦେହରେ ଭୁଲ ଧରିନେଲ, ତାପରେ କଣ କରିବାକୁ ପଡ଼ିବ, ତୁମେ 100 କିଲୋମିଟର ରାସ୍ତାଟା ତୁମ ପାଇଁ କେତେ କିଲୋମିଟର ହେଇଯିବ, 200-300 କିଲୋମିଟର, ତୁମେ ବ୍ରାଞ୍ଚ ରୋଡ ଚାଲିଗଲ, ମେନ୍ ରୋଡ ଯାଉନ, ଟିକେ ଗୋଟେ ଲେଫ୍ଟକୁ ବୁଲିଗଲ, କଣ ହବ, ପୁଣି ପୁଣି ଘୁରି 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 ସେଠି ଆସିକି ପହଞ୍ଚିଲା ବେଳକୁ ସମୟ ଚାଲିଗଲା, ସମୟ ବି ହେଇଗଲା। ଭକ୍ତି ଜୀବନଟା ହଉଛି ସେୟା, କୌଣସି ଜିନିଷଟା ଟିକେ ଯଦି ରିଲାକ୍ସ କରିଦେଲ, ତୁମେ ଭାବିଲ ହଁ ଏଇଟା ମୁଁ କରିଦେବି, ସେଟା କଣ ହବ, ତୁମକୁ ଘୁରେଇଲା, ତୁମକୁ ଘୁରେଇଦେବ ସାଙ୍ଗେ ସାଙ୍ଗେ, ଏଗୁଡ଼ ବଡ ମାନେ ଗମ୍ଭୀର ଜୀବନ ନା। ଆମର ଲକ୍ଷ୍ୟଟା ହଉଛି କେମିତି ଭଗବାନଙ୍କ ଚରଣରେ ପ୍ରେମ ପ୍ରାପ୍ତ ହେବା। ପ୍ରେତ ଆଗତ ଯେଉଁ କଥା ପଡ଼ିଛି, ପ୍ରେତ ଆଗତ ଲିଙ୍ଗମ ପ୍ରେମ ବିହଳ ଚେତସ, ଏବେ ସେ ପ୍ରେମ କଥା ହିଁ କହୁଛି, ବ୍ରଜବାସୀମାନେ ସବୁ ପ୍ରେମରେ ବିହଳ ହେବେ, ସରି ବ୍ରଜବାଳକ ମାନେ କାହାକୁ ଦେଖି ବଳରାମ, ସେମାନେ ବହୁତ କିଛି ନଥିଲେ, ସେମାନେ ଏତିକି ହେଇଥିଲେ, ବହୁତ କିଛି ପଣ୍ଡିତ ପାଣ୍ଡିତ ତାଙ୍କର ପାଣ୍ଡିତ ସବୁ ସର୍ବଶ୍ରେଷ୍ଠ ଯୋଗ୍ୟତା ତାଙ୍କର ଥିଲା ପ୍ରେମ, କେମିତି ଭଗବାନଙ୍କୁ ଭଲ ପାଇବା, ପ୍ରଭୁଙ୍କୁ କେମିତି ଭଲ ପାଇବା, ତାଙ୍କ ଭଲ ତାଙ୍କ ସାଙ୍ଗରେ ସଖାମାନେ ତ ତାଙ୍କ ସାଙ୍ଗରେ କ୍ରୀଡ଼ା କରିବା, ତାଙ୍କୁ ହସେଇବା, ତାଙ୍କୁ ଯାହା ମା ଖାଇବାକୁ ଦେଇ ତାଙ୍କୁ ଖାଇବାକୁ ଦେବା, ତାଙ୍କ ଭଲ ଛଡ଼େଇ ଖାଇବା, ବାସ୍ ସେତିକି ପ୍ରେମ ଜାଣିଥିଲେ ଜୀବନରେ। ସୁସ୍ୱାର୍ଥ ସୁଭୋଗ ସୁକାମନା ଥିଲା ପର୍ଯ୍ୟନ୍ତ ଭଗବତ ପ୍ରେମ କଣ ଆମେ ଜାଣିପାରିବା ନାହିଁ, ନିଜର ଚିନ୍ତା ନିଜର କାମନା ନିଜର କିଛି ଅଭିଳାଷ ରହିଛି, ଇଏ ଥିଲା ପର୍ଯ୍ୟନ୍ତ ଆମେ ଭଗବାନ ଭଗବତ ସୁଖ ବାସନା କଣ ପ୍ରେମ କଣ ଆମେ ଜାଣିପାରିବା? ଏଇଟା ମୁଁ ଛାଡ଼ିବାକୁ ପଡିବ, ପ୍ରଥମେ ଏଟା ଛାଡ଼ିବ, ତାପରେ ଭକ୍ତ ସଙ୍ଗ କଲେ ପ୍ରେମ। ଆଉ ପ୍ରେମଟା ଯଦି ତୁମେ ଛାଡ଼ିଦେଲେ ତୁମର ପ୍ରେମ ଯୋଗୀ ମାନଙ୍କର କଣ ଅଛି? ଜ୍ଞାନୀ ମାନଙ୍କର କଣ କିଛି କାମନା ଅଛି? ତାଙ୍କ କାମନା ନାହିଁ, କାମନାଟା କାମନା ଶୁଣି ନାଇପାରିବେନି, ତାଙ୍କର ସିଦ୍ଧି ହେଲା କାମନା। ଯୋଗୀ କଣ ହଉଛନ୍ତି, ମୁଁ ଗୋଟେ ସିଦ୍ଧି କରିଦେଲେ ମତେ ଲୋକ ଜାଣିବେ, ସିଷ୍ଟ ଗୋଟେ କାମନା ବଢେଇଲା, କିନ୍ତୁ ତାଙ୍କର ବଢିଲେ କି ଏଇଟା ସବୁ କିଛି ନାହିଁ, ଜ୍ଞାନୀର ବି ନାହିଁ। ତୁମେ ସେତିକି ମୁଁ ଭକ୍ତ ହିଁ, ମୋର ଅଲଗା କିଛି କାମନା ନାହିଁ, ଅଲଗା କାମନା ନଥିଲେ ବି ପ୍ରେମ ପ୍ରାପ୍ତି ହେବ ତାର କିଛି ମାନେ ନାହିଁ। ପ୍ରେମ ପ୍ରାପ୍ତି ହବାକୁ ଗଲେ ପ୍ରେମ ପ୍ରେମ ଭକ୍ତ ସଙ୍ଗ ରହିବାକୁ ପଡିବ। ତାଙ୍କର ଭଗବାନଙ୍କ ପ୍ରତି ଯୋଉ ଲାଳସା ରହିଛି, ତାଙ୍କର ଭଗବାନଙ୍କର ସେବା ପ୍ରତି, ଭଗବାନଙ୍କର ନାମ ପ୍ରତି, ଭଗବାନଙ୍କ କଥା ପ୍ରତି ଲାଳସା ରହିଛି, ସଙ୍ଗ ବଳରେ ସେ ଲାଳସାଟା ସୃଷ୍ଟି ହେଉଛି। ସଙ୍ଗ ବଳରେ ସଙ୍ଗ ନହେଲେ କେବଳ ତୁମର କାମନା ବାସନା ନଥିଲେ ବି ବହୁତ ଲୋକ ଅଛନ୍ତି, ସେମାନେ ବିବାହ ହେଲା ପରେ ତାଙ୍କର କୌଣସି କାମନା ବାସନା ନାହିଁ, ସେମାନେ ଯାହା କୁହନ୍ତି ବୈବାହିକ ଜୀବନ ପୁରା ବୈଦିକ ଧର୍ମ ହିସାବରେ ସେମାନେ ଜୀବନଯାପନ କରୁଛନ୍ତି। କିନ୍ତୁ ପ୍ରେମଟା ଅଲଗା ଜିନିଷ, ପ୍ରେମଟା ଅଲଗା ଜିନିଷ। ସାଧୁର କୃପା ବିନା ପ୍ରେମ ହବନି କି ସଙ୍ଗ ବିନା ପ୍ରେମ ହବ, ସଙ୍ଗରେ ତୁମର ସ୍ୱଭାବଟା ତିଆରି ହବ, ସ୍ୱଭାବଟା ଆସିବ ସେ କିନ୍ତୁ ଭଗବାନ ପାଇଁ କରିବ। ତ ବ୍ରଜବାସୀ ମାନେ ସରି ବ୍ରଜ ଗୋପ ମାନେ ଆଶିଷ ଅଭିଗୃହନ୍ତ ଗୃହନ୍ତସ୍ତମ ପ୍ରଶଂସ ସ୍ତଦାରହଣ, ଏତେ ପ୍ରଶଂସା କଲେ ମାନେ ଯାହା କୁହନ୍ତି ପୂଜା ଭାଇ ରାମ ତୁମେ ପଳେଇ ଆସିଲ, ବହୁତ ଭଲ ହେଲା ବଳରାମ, ଆଉ ଏତେ ଆଲିଙ୍ଗନ କରୁଥିଲେ, ଚୁମ୍ବନ କରୁଥିଲେ, ସଖା ମାନେ ସୁଧାଇ ଧାଇକା ଚାଲି ଆସିଲେ, ପ୍ରତ୍ୟାଗତ ମିମା ଲିଙ୍ଗ ପ୍ରେମ ବିଭଲ ଚେତସ। ସୁଖଦେବ ଗୋସ୍ୱାମୀ ଗୋଟେ କଥା କହୁଛନ୍ତି, ପ୍ରେମ ବିଭଲ ଚେତସ, ପ୍ରେମରେ ବିଭୋଳ ହେଇଯାଇଥିଲେ ଭଗବାନଙ୍କ ପାଇଁ। ସାଂସାରିକ ଲୋକ ଯେମିତି ଗୋଟେ ସର୍ବଧାରିକ ଲୋକ, ସେ ସବୁବେଳେ ବିଭୋଳ ହେଉଛି କ'ଣ, ତାର କାମନା ବାସନା କେମିତି ପୂର୍ଣ୍ଣ କରିବ, ତାର ଇଚ୍ଛା, ତାର ଗୋଟେ ଇଚ୍ଛା ରହୁଛି ନା, ଜୀବନ ଗୋଟେ ତା କର୍ମଫଳଟା ତାକୁ ମ୍ୟାଚ୍ କରିବ କି ନା ସେ ଜାଣିନି, ମୋର ପୂର୍ବର କର୍ମଫଳ କ'ଣ ଅଛି ସେଟାକୁ ସେ ଚିନ୍ତା କରୁଛି, ତା ଆଗେ କ'ଣ କେଉଁଟା ବଳବାନ ହେଇଯାଉଛି ଇଚ୍ଛାଟା, ମୁଁ ଏଇଟା କରିବି, ଏଇଟା ଗୋଟେ ପୋଲିସ ନେଚର, ଗୋଟେ ମୋକାମୀ ଗୁଣ। ଆଗେ ଆଗେ ଯୋଉ କାମନାଟା କରିଦେଉଛେ ଆମେ, ଏ କାମନାଟା ଏତେ ବଧା ହେଇଯାଉଛି ଯେ ତୁମେ ସେ କାମନାଟାକୁ ପୂର୍ତ୍ତି କରିବା ପାଇଁ ଜୀବନ ସାରା ଦୁଃଖ ଭୋଗୁଛେ। କିନ୍ତୁ ଆମେ ଯୋଉ କାମନାଟା କରୁଛେ ଏଇଟା ଆମର କର୍ମଫଳଟା କ'ଣ ରହିଛି, ଏଇଟା କର୍ମଫଳ ସହିତ କାମନାଟା ସିନା ମ୍ୟାଚ୍ ହେଲେ ତୁମ ଫଳଟା ମିଳିବ, ପରମାତ୍ମା ଫଳ ଦେବେ ନା କେମିତି ଫଳ ଦେବେ? ସବୁ ଲୋକ ଚାହୁଁଛନ୍ତି କୋଟିପତି ହେବା ପାଇଁ ଚାହୁଁନାହାନ୍ତି, ସବୁ ଚାହୁଁଛନ୍ତି ଭୁବନେଶ୍ୱରରେ ରହିପାରୁନାହାନ୍ତି କାହିଁକି ନା କାମନାଟା ରହିଲେ ବି ସେ ଦୁଃଖ ପାଉଛନ୍ତି, କିନ୍ତୁ କର୍ମଫଳ ସହିତ ମ୍ୟାଚ୍ ହେଉ। ଭକ୍ତ କ'ଣ କରେ ସେ ଟୋଟାଲ ନା ତ କର୍ମଫଳ କୁହ ନା ନା ତ କାମନା କୁହ, ମୋ କର୍ମଫଳ ଯାହା ଥିବ ଥିବ, ମୁଁ ତ କିଛି କରିପାରିବିନି, କର୍ମଫଳ ବିଷୟରେ ତୁମେ ବିଚାର କଲେ ବି ତୁମେ କ'ଣ କରିପାରିବ, କିଛି କରିପାରିବନି। ଆଉ କାମନା ପଢ଼େଇକି ବି କ'ଣ ଲାଭ ଅଛି, କାରଣ ଯଦି ମ୍ୟାଚ୍ ନ କରିବ ପୁଣି ହଇରାଣ ହେବାର ଅଛି, ତ ମୋର କର୍ମଫଳ ପ୍ରତି ଚାହିଁବାର ନାହିଁ କି କାମ, ଏ ଦୁଇଟାଙ୍କର ସମସ୍ୟାର ସମାଧାନ ହେଉଛି ଭଗବାନ ଉପରେ ନିର୍ଭର କରିବା, ତାଙ୍କର ସେବା କରିକି ତାଙ୍କର ଭୋଜନ କରିବି, ସେ ଚାହିଁଲେ ମୋ କର୍ମଫଳକୁ ଖଣ୍ଡନ କରିପାରିବେ, ଆଉ ତାଙ୍କର ଇଚ୍ଛା ଯାହା ସେଇ ବାଟରେ ମୋତେ ନେଇଯିବେ, ଏଇଟା ଭକ୍ତର ରାସ୍ତା। ଏହି ସ୍ଥିତିକୁ ଆସିବାକୁ ହେଲେ ଆମର ନିଜର ଶରଣାଗତିଟା ରହିବା ଦରକାର, ଶରଣାଗତିଟା ନ ରହିଲେ ନିଜର ସମର୍ପଣ ଶ୍ରବଣ କରି ନିଜର ଭଜନ କରି ଯାହାକୁ ନିଷ୍କପଟରେ ପ୍ରେମମୟ ସେବା କଲା ପରେ ଭଗବାନ ଖୁସି ହେଇଥାନ୍ତି, ଏ ଭକ୍ତ ଏତେ ମୋର ସେବା କରୁଛି ଯାହା କରୁଛି, ତା ଶ୍ରମଟା ସେ ଦାନ କରୁଛି, ଶକ୍ତିଟା ଦାନ କରୁଛି, ଆଉ ନିଜର ବୋଲି ସବୁ ସମ୍ବନ୍ଧକୁ କାଟିକି ନିଜର ବୋଲି ପଡ଼ିକି ରହିଛି, ତେଣୁ ଭଗବାନ ସେ ଖୁସି ହେଇଛି, ପ୍ରଭୁ ଯେତେବେଳେ ଖୁସି ଯେ ତୁମ ହୃଦୟରେ ସେଇ ଭାବନାଟା ଜାଗ୍ରତ ହବ, ଦୃଢ ବିଶ୍ୱାସ ସହିତ ଶରଣାଗତି ଜାଗ୍ରତ ହବ, ଧୀରେ ଧୀରେ ଶ୍ରବଣ କୀର୍ତ୍ତନରେ ଯେଉଁଟା ଯୋଉ ବିଜୟ ଆକାରରେ ଥିବ, କୃଷ୍ଣଙ୍କୁ ସୁଖ ଦ୍ୱାରା ବାସନା ଯୋଉ ଗୁରୁଦେବ କୃପାରେ ତୁମେ ପ୍ରାପ୍ତ ହେଇଥିବ, ସେଇଟା ବର୍ତ୍ତମାନ ଶ୍ରବଣ କୀର୍ତ୍ତନ ମାଧ୍ୟମରେ କ'ଣ ହବ, ଅଙ୍ଗ ଅଙ୍ଗ ଉଦ୍ଗମ ହବ, ଏଇଟା ହଉଛି ରାସ୍ତା। ସେ ନାମ ଜପ ଯେତେବେଳେ ଆମେ କରୁଛେ ଯେତେବେଳେ ସବୁବେଳେ ସାବଧାନରେ ଜପ କରିବା ଦରକାର, ଜପଟା ସରିଲା ସେବା ସୁଧା ସମୟଟାକୁ ସବୁବେଳେ ଲଗେଇଦେବାକୁ ପଡିବ, ବିଶେଷ କରି ଯୁବକ ବୟସରେ, ଯୁବକ ବୟସରେ 50 ବର୍ଷ ପର୍ଯ୍ୟନ୍ତ ତୁମେ କେବେ କିଛି ଚିନ୍ତା କରିବା ଦରକାର, ପୁରା ଫୁଲ୍ ଏନ୍ଗେଜମେଣ୍ଟ ଦରକାର, ନହେଲେ ମାୟାର ଯେତେବେଳେ ପ୍ରଭାବ ରହିଛି, ଗୁଣର ଯେତେବେଳେ ପ୍ରଭାବ ରହିଛି, ଯେକୌଣସି ତ ବୁଦ୍ଧିଟାକୁ ବିଗିଡ଼େ ଦେବ, ଗୋଟେ କ୍ଷଣ ଲାଗିବ ଯଦି ତମ ମନ ବଦଳି ଯିବ କିଛି କହିପାରିବେ, ସେଥିପାଇଁ କେବଳ ଆମକୁ ସୁରକ୍ଷା କେବଳ ଦେଇପାରିବ ମହାପ୍ରଭୁ, ମହାପ୍ରଭୁଙ୍କ ଭକ୍ତମାନେ ଗୁରୁ ଆଚାର୍ଯ୍ୟ ପରମ୍ପରାଙ୍କୁ ସବୁବେଳେ କୃତଜ୍ଞତା ପ୍ରକାଶ କରିବା, ତାଙ୍କୁ ସବୁବେଳେ ପ୍ରାର୍ଥନା କରିବା, ମହାପ୍ରଭୁଙ୍କୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ସବୁବେଳେ ପ୍ରାର୍ଥନା କରିବା, ତାହେଲେ ଜଣେ ଯାଇକି ଏଇ ଚେତନା ରହିପାରିବ, ଆପଣ ପ୍ରାପ୍ତି ହେଇପାରିବ। ହରେ କୃଷ୍ଣ। ଜୟ ଗଙ୍ଗା ଭାଗବତ।